ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଛତିଶଗଡ଼ ରାଜ୍ୟ ପ୍ରତିଷ୍ଠାର 25 ବର୍ଷ ପୂର୍ତ୍ତି ଅବସରରେ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅଧୀନରେ 3ଟି ଗିନିଜ୍ ବିଶ୍ୱରେକର୍ଡ ଟାଇଟେଲ୍ ହାସଲ କଲା ଭାରତ। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଦେଶବାସୀଙ୍କ କ୍ରୟ କ୍ଷମତା ବୃଦ୍ଧି କରିଥିବା ସୂଚନା। ଭାରତ ବ୍ରିଟେନ୍ ସମ୍ପର୍କ ଏକ ଗତିଶୀଳ ଏବଂ ଭବିଷ୍ୟତମୁଖୀ ସହଭାଗିତାରେ ପରିଣତ ହୋଇଛି କହିଲେ ବୈଦେଶିକ ମନ୍ତ୍ରୀ। ଏବଂ ଜାମାଇକାରେ ମେଲିସା ଘୂର୍ଣ୍ଣିବାତ୍ୟାରେ 19 ମୃତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଛତିଶଗଡ଼ ଗସ୍ତ କରି ରାଜ୍ୟ ପ୍ରତିଷ୍ଠାର 25 ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ। ସେଠାରେ ପ୍ରାୟ 14,260 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶ୍ରୀ ମୋଦି ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଗସ୍ତର ପ୍ରଥମ କାର୍ଯ୍ୟକ୍ରମରେ ଦିଲ୍ କି ବାତ୍ ପ୍ରୟାସର ଅଂଶସ୍ୱରୂପ ନବରାୟପୁର ଅଟଳ ନଗରର ଶ୍ରୀ ସତ୍ୟସାଇ ସଞ୍ଜୀବନୀ ହସ୍ପିଟାଲରେ ଗିଫ୍ଟ ଅଫ୍ ଲାଇଫ୍ କାର୍ଯ୍ୟକ୍ରମ ଅଧୀନରେ ଜନ୍ମଗତ ହୃଦ୍ରୋଗର ସଫଳ ଚିକିତ୍ସା ଲାଭ କରିଥିବା 2,500 ପିଲାଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ପରେ ବ୍ରହ୍ମାକୁମାରୀଙ୍କ ଆଧ୍ୟାତ୍ମିକ ଶିକ୍ଷା, ଶାନ୍ତି ଏବଂ ଧ୍ୟାନ ପାଇଁ ଏକ ଆଧୁନିକ କେନ୍ଦ୍ର ଶାନ୍ତି ଶିଖରକୁ ଶ୍ରୀ ମୋଦି ଉଦ୍ଘାଟନ କରିବେ। ରାୟପୁର ଅଟଳ ନଗରରେ ଛତିଶଗଡ଼ ବିଧାନସଭାର ନୂତନ କୋଠାରେ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସହ ନୂଆ ବିଧାନସଭା କୋଠା ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ଏହି ଅବସରରେ ଏକ ଜନସମାବେଶକୁ ସେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ପ୍ରଧାନମନ୍ତ୍ରୀ ଶହୀଦ ବୀର ନାରାୟଣ ସିଂହ ସ୍ମାରକୀ ଏବଂ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦ୍ଘାଟନ କରିବେ। ସେଠାରେ ଶ୍ରୀ ମୋଦି ସଂଗ୍ରହାଳୟ ପୋର୍ଟାଲ ଏବଂ ଇ ବୁକ୍ ଉନ୍ମୋଚନ କରିବା ସହ ଶହୀଦ ବୀର ନାରାୟଣ ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଛତିଶଗଡ଼ର ରଜତ ଜୟନ୍ତୀ ମହୋତ୍ସବରେ ଯୋଗଦେଇ ଶ୍ରୀ ମୋଦି ରାସ୍ତା, ଶିଳ୍ପ, ସ୍ୱାସ୍ଥ୍ୟସେବା ଓ ଶକ୍ତି ସମେତ ବହୁବିଧ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଲାଗି ଶ୍ରୀ ମୋଦି 9ଟି ଜିଲ୍ଲାରେ 12ଟି ନୂଆ ଷ୍ଟାର୍ଟଅପ୍ ଗ୍ରାମ ଉଦ୍ୟୋଗୀ ବ୍ଲକ୍ ଉଦ୍ଘାଟନ କରିବା ସହ 3,51,000 ଗୃହ ପ୍ରବେଶର ଶୁଭ ଉଦ୍ଘାଟନ କରିବେ। ଏହି ଗ୍ରାମୀଣ ଆବାସ ଯୋଜନା ଅଧୀନରେ 3 ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ 1,200 କୋଟି ଟଙ୍କାର କିସ୍ତି ପ୍ରଦାନ କରିବେ। ଏହାଛଡ଼ା ଆନ୍ତଃ ଆଞ୍ଚଳିକ ପ୍ରକଳ୍ପ ସମେତ ନୂଆ ପେଟ୍ରୋଲିୟମ୍ ତୈଳ ଡିପୋ ଏବଂ 499 କିଲୋମିଟର ବିଶିଷ୍ଟ ନାଗପୁର ଝାରସୁଗୁଡ଼ା ପ୍ରାକୃତିକ ଗ୍ୟାସ୍ ପାଇପ୍ଲାଇନ୍କୁ ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଉତ୍ସର୍ଗ କରିବେ। ପ୍ରଧାନମନ୍ତ୍ରୀ ଏକ ଔଷଧ ପାର୍କ ସହ 5ଟି ନୂଆ ସରକାରୀ ମେଡିକାଲ କଲେଜ ଏବଂ ଆୟୁର୍ବେଦ କଲେଜର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅଧୀନରେ 3ଟି ଗିନିଜ୍ ବିଶ୍ୱରେକର୍ଡ ଟାଇଟେଲ୍ ହାସଲ କରିଛି। ସେହି 3ଟି ବିଶ୍ୱରେକର୍ଡ ହେଉଛି ଗୋଟିଏ ମାସରେ ସ୍ୱାସ୍ଥ୍ୟସେବା ପ୍ଲାଟଫର୍ମ ପାଇଁ ସର୍ବାଧିକ 3,21,00,000ରୁ ଅଧିକ ପଞ୍ଜୀକରଣ, ଗୋଟିଏ ସପ୍ତାହରେ ସର୍ବାଧିକ 9,94,000ରୁ ଅଧିକ ମହିଳା ଅନ୍ଲାଇନ୍ରେ ସ୍ତନ କର୍କଟ ପରୀକ୍ଷଣ ପାଇଁ ସାଇନ୍ଅପ୍ କରିବା ଓ ରାଜ୍ୟସ୍ତରରେ ଗୋଟିଏ ସପ୍ତାହରେ 1,25,000 ଅନ୍ଲାଇନ୍ରେ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ପରୀକ୍ଷଣ ପାଇଁ ଯୋଗଦେବା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ 20ଟିରୁ ଅଧିକ ମନ୍ତ୍ରଣାଳୟ ଏହି ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ କେନ୍ଦ୍ରୀୟ ସରକାରୀ ପ୍ରତିଷ୍ଠାନ, ମେଡିକାଲ କଲେଜ ଏବଂ ଘରୋଇ ସଂଗଠନ ସାମିଲ ଥିଲେ। ସମ୍ପୂର୍ଣ୍ଣ ସାମାଜିକ ପଦ୍ଧତି ଅନୁସରଣ କରି ଗତ ସେପ୍ଟେମ୍ବର 17ରୁ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ହୋଇଥିବା ଏହି ଅଭିଯାନରେ ଅଭୂତପୂର୍ବ ସାମୁଦାୟିକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। 5 ଲକ୍ଷରୁ ଅଧିକ ପଞ୍ଚାୟତିରାଜ ପ୍ରତିନିଧି, 1,14,00,000 ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ, 94 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଏବଂ 5 ଲକ୍ଷ ଅନ୍ୟ ସାମୁଦାୟିକ ମଞ୍ଚର ସଦସ୍ୟ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଜାତୀୟ ପଛୁଆବର୍ଗ କମିଶନ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହିର କହିଛନ୍ତି, ଧର୍ମ ଆଧାରରେ ଓବିସି ସଂରକ୍ଷଣ ପ୍ରଦାନ କରୁଥିବା ଅଭିଯୋଗ ଉପରେ କେରଳ ସରକାରଙ୍କୁ 15 ଦିନ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, କେରଳ ସରକାର ରାଜନୈତିକ ଲାଭ ପାଇଁ କିଛି ଧାର୍ମିକ ସମ୍ପ୍ରଦାୟକୁ ସଂରକ୍ଷଣ ପ୍ରଦାନ କରୁଛନ୍ତି, ଯାହା ଏକ ନିରପେକ୍ଷ ସଂରକ୍ଷଣ ନୀତିକୁ ଉଲ୍ଲଂଘନ କରୁଛି। ସେ କହିଛନ୍ତି, ସଂରକ୍ଷଣ ଲାଭ କେବଳ ପ୍ରକୃତ ପଛୁଆ ସମ୍ପ୍ରଦାୟ ପାଖରେ ପହଞ୍ଚିବା ନିଶ୍ଚିତ କରିବା କମିଶନର ଲକ୍ଷ୍ୟ। ସେ କହିଛନ୍ତି, କମିଶନ କେରଳ ସରକାରଙ୍କଠାରୁ ଏ ସମ୍ପର୍କରେ ଏକ ଲିଖିତ ସ୍ପଷ୍ଟୀକରଣ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗତ ସେପ୍ଟେମ୍ବର 22 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସ୍ଟି ସଞ୍ଚୟ ଉତ୍ସବ ଆରମ୍ଭ କରିବା ପରେ ଦେଶବାସୀ ବିଭିନ୍ନ କ୍ଷେତ୍ରରେ ଲାଭ ପାଇବା ସହ ସାଧାରଣ ନାଗରିକଙ୍କ କ୍ରୟ କ୍ଷମତା ବୃଦ୍ଧି ପାଇଛି। ଆସନ୍ତୁ ଜାଣିବା, ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଲାଗୁ ହେବା ପରେ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଦେଶବାସୀଙ୍କୁ କିଭଳି ଲାଭ ମିଳିପାରିଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାରଗୁଡ଼ିକ ଟିକସ ବୋଝ ହ୍ରାସ କରି ଏବଂ ପ୍ରମୁଖ ଉପକରଣଗୁଡ଼ିକୁ ଅଧିକ ସୁଲଭ କରି ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରିଛି। ଟେଲିଭିଜନ ମନିଟର ଏବଂ ପ୍ରୋଜେକ୍ଟର ଉପରେ ଜିଏସ୍ଟି 28% ବଦଳରେ 18% ହୋଇଛି। ସେହିପରି ଏୟାର କଣ୍ଡିସନର ଏବଂ ଡିଶ୍ ୱାସର ଉପରେ ଟିକସ ହାର 28%ରୁ 18%କୁ ହ୍ରାସ କରାଯାଇଛି, ଯାହାଦ୍ୱାରା ଘରୋଇ ଇଲେକ୍ଟ୍ରୋନିକ୍ସ ଅଧିକ ନାଗରିକଙ୍କ ପାଇଁ ସୁଲଭ ହୋଇଛି। ଏହାବ୍ୟତୀତ ନବୀକରଣୀୟ ଶକ୍ତି ଉପକରଣ ଯେଭଳିକି ସୌର ପ୍ୟାନେଲ ଏବଂ କମ୍ପୋଷ୍ଟିଂ ମେସିନ୍, ଯାହା ଉପରେ ପୂର୍ବରୁ 12% ଜିଏସ୍ଟି ଲାଗୁ ହୋଇଥିଲା, ତାହା ଏବେ 5% ଟିକସ ସ୍ଲାବ ଅଧୀନରେ ରହିଛି। ନୂଆଦିଲ୍ଲୀର ଜଣେ ଇଲେକ୍ଟ୍ରୋନିକ୍ସ ଡିଲର ପଙ୍କଜ ପାଣ୍ଡେ କହିଛନ୍ତି, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଜିଏସ୍ଟି ହ୍ରାସ ଯୋଗୁଁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବିକ୍ରୟ ବୃଦ୍ଧି ପାଇଛି, କାରଣ ବର୍ତ୍ତମାନ ଗ୍ରାହକମାନେ ଏହି ସାମଗ୍ରୀ ଉପରେ 3,000-4,000 ପର୍ଯ୍ୟନ୍ତ ସଞ୍ଚୟ କରୁଛନ୍ତି।
अभी जो जीएसटी रिड्यूस हुआ है उसके बाद एसी का और पेन टीवी में सेल इंक्रीज हुआ है जो कि अप टू 10% जीएसटी कम हुआ है, तो उससे टीवी का और एसी में 10% अप्रोक्स एक स्प्लिट एसी में 3,000-4,000 रुपए का कम हुआ है और सेम ही टीवी में है 10% ऑफ हुआ है 43 इंच से ऊपर का, तो अभी एसी में और टीवी में सेल थोड़ा सा इंक्रीज हुआ है।
ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ବ୍ରିଟେନ୍ ସମ୍ପର୍କ ଏକ ଜଟିଳ ଐତିହାସିକ ସମ୍ପର୍କରୁ ଏକ ଗତିଶୀଳ ଏବଂ ଭବିଷ୍ୟତମୁଖୀ ସହଭାଗିତାରେ ପରିଣତ ହୋଇଛି। ଦିଲ୍ଲୀରେ ବ୍ରିଟେନ୍ର ରାଷ୍ଟ୍ରୀୟ ଦିବସ ପାଳନ ଅବସରରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ କେବଳ ପ୍ରଯୁକ୍ତିବିଦ୍ୟା ସୁରକ୍ଷା ପଦକ୍ଷେପ ଅଧୀନରେ ସହଯୋଗକୁ ବୃଦ୍ଧି କରିନାହାନ୍ତି, ବରଂ ସଂଯୋଗୀକରଣ, ଏଆଇ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ଏହାକୁ ସୁଦୃଢ଼ କରିଛନ୍ତି। ସେ କହିଛନ୍ତି, 9 ପ୍ରମୁଖ ବ୍ରିଟେନ୍ ବିଶ୍ୱବିଦ୍ୟାଳୟ ଭାରତରେ କ୍ୟାମ୍ପସ୍ ପ୍ରତିଷ୍ଠା ପାଇଁ ଅନୁମୋଦନ ପାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସାଉଥହପ୍ଟନ୍ ବିଶ୍ୱବିଦ୍ୟାଳୟ ଗୁରୁଗ୍ରାମରେ ଏହାର କ୍ୟାମ୍ପସ୍ ଉଦ୍ଘାଟନ କରିସାରିଛି ଏବଂ ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀ ଶିକ୍ଷାରମ୍ଭ କରିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି ଯେ ବ୍ରିଟେନ୍ରେ 1.9 ନିୟୁତ ଭାରତୀୟ ପ୍ରବାସୀଙ୍କ ଅମୂଲ୍ୟ ଅବଦାନକୁ ସ୍ୱୀକୃତି ଦେବାର ଏହା ଅବସର ସୃଷ୍ଟି କରିଛି। ଜାମାଇକାରେ ମେଲିସା ଘୂର୍ଣ୍ଣିବାତ୍ୟାରେ 19 ଜଣଙ୍କର ମୃତ୍ୟୁ ଘଟିଛି। ଜାମାଇକା ସୂଚନା ମନ୍ତ୍ରୀ ଡାନା ମୋରିସ୍ ଡିକ୍ସନ୍ କହିଛନ୍ତି, ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ କର୍ତ୍ତୃପକ୍ଷମାନେ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ସାହାଯ୍ୟ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଡିକ୍ସନ୍ କହିଛନ୍ତି, ପଶ୍ଚିମାଞ୍ଚଳରେ ଦ୍ୱୀପର ଅଧିକାଂଶ ସ୍ଥାନରେ ବିଦ୍ୟୁତ୍ ସଂଯୋଗ ନାହିଁ ଏବଂ ଲୋକମାନେ ବନ୍ୟାପାଣି ଓ କାଦୁଅରୁ କ୍ଷତିଗ୍ରସ୍ତ ଘର ଏବଂ ଜିନିଷପତ୍ର ଉଦ୍ଧାର କରିବାକୁ ଚେଷ୍ଟା କରୁଥିବାରୁ ହଜାର ହଜାର ଲୋକ ସାହାଯ୍ୟ ଅପେକ୍ଷାରେ ରହିଛନ୍ତି। ଦେଶର ଅନେକ ଭାଗରେ ଉତ୍କଟ ଜଳ ଓ ଖାଦ୍ୟ ସଙ୍କଟ ବୃଦ୍ଧି ପାଉଛି। ଜାମାଇକା ରାଜଧାନୀ କିଙ୍ଗଷ୍ଟନ୍ର ମୁଖ୍ୟ ବିମାନ ବନ୍ଦର ସହିତ ଯୋଗାଯୋଗ ରକ୍ଷା କରାଯାଇ ଆବଶ୍ୟକ ମାନବିକ ସହାୟତା ପଠାଯାଉଛି। ସେଠାକାର ଅଧିକାରୀମାନେ କହିଛନ୍ତି ଯେ କାରବିଆନ୍ରେ ତାଣ୍ଡବ ସୃଷ୍ଟି କରିଥିବା ଏହି ସାମୁଦ୍ରିକ ଝଡ଼ ପ୍ରଭାବରେ ହାଇତିରେ ଅତିକମ୍ରେ 30 ଜଣଙ୍କର ପ୍ରାଣହାନୀ ଘଟିଛି। ହାଇତିରେ ପ୍ରାୟ 15,000 ଲୋକ 120ରୁ ଅଧିକ ଆଶ୍ରୟସ୍ଥଳରେ ରହୁଛନ୍ତି। ମେଲିସା ମଙ୍ଗଳବାର ଜାମାଇକାରେ 5ମ ବର୍ଗର ଝଡ଼ ଭାବରେ ସ୍ଥଳଭାଗ ଛୁଇଁଥିଲା ଏବଂ ଘଣ୍ଟା ପ୍ରତି 295 କିଲୋମିଟର ବେଗରେ ପବନ ବହିଥିଲା। ଛତିଶଗଡ଼ ରାଜ୍ୟ ପ୍ରତିଷ୍ଠାର 25 ବର୍ଷ ପୂର୍ତ୍ତି ଅବସରରେ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅଧୀନରେ 3 ଗିନିଜ୍ ବିଶ୍ୱ ରେକର୍ଡ ଟାଇଟଲ ହାସଲ କଲା ଭାରତ। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଦେଶବାସୀଙ୍କ କ୍ରୟ କ୍ଷମତା ବୃଦ୍ଧି କରିଥିବା ସୂଚନା। ଭାରତ ବ୍ରିଟେନ୍ ସମ୍ପର୍କ ଏକ ଗତିଶୀଳ ଏବଂ ଭବିଷ୍ୟତମୁଖୀ ସହଭାଗିତାରେ ପରିଣତ ହୋଇଛି, କହିଲେ ବୈଦେଶିକ ମନ୍ତ୍ରୀ। ଏବଂ ଜାମାଇକାରେ ମେଲିସା ଘୂର୍ଣ୍ଣିବାତ୍ୟାରେ 19 ମୃତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।